ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଚତୁର୍ଥ ବାର୍ଷିକ କ୍ୱାଡ୍ ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ଆମେରିକା ଗସ୍ତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତ୍ରୀ ଆତିଶି। 2023-24 ଆର୍ଥିକ ବର୍ଷର ଡିଜିଟାଲ୍ ଦେୟ ପରିମାଣ 19,000 କୋଟି ଟଙ୍କା ଅତିକ୍ରମ କରିଥିବା ସୂଚନା। ଶ୍ରୀଲଙ୍କାରେ ନୂଆ ରାଷ୍ଟ୍ରପତି ନିମନ୍ତେ ମତଦାନ ଆରମ୍ଭ ଏବଂ ଚେନ୍ନାଇରେ ଚାଲିଥିବା ପ୍ରଥମ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନରେ ବାଂଲାଦେଶ ବିପକ୍ଷରେ 81 ରନ୍ରୁ ବ୍ୟାଟିଂ କରିବ ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଦିନିଆ ଆମେରିକା ଗସ୍ତରେ ଆଜି ସକାଳେ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଗସ୍ତ କାଳରେ ଶ୍ରୀ ମୋଦି ଅନେକଗୁଡ଼ିଏ ଉଚ୍ଚସ୍ତରୀୟ ବୈଠକରେ ଭାଗ ନେବେ। ପ୍ରଧାନମନ୍ତ୍ରୀ ଚତୁର୍ଥ ବାର୍ଷିକ କ୍ୱାଡ୍ ଶିଖର ସମ୍ମିଳନୀରେ ଯୋଗଦେବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏହି ଶିଖର ସମ୍ମିଳନୀର ଆୟୋଜନ କରିଛନ୍ତି। ଚତୁର୍ଥ ବାର୍ଷିକ କ୍ୱାଡ୍ ଶିଖର ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ସମସ୍ୟା ନେଇ ଦେଖାଦେଉଥିବା ସମସ୍ୟାଗୁଡ଼ିକ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ କ୍ୱାଡ୍ ସମୂହର ନେତା ଓ ସଦସ୍ୟ ଦେଶଗୁଡ଼ିକର ନେତାମାନଙ୍କ ସମେତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। 2025 ଭାରତ କ୍ୱାଡ୍ ଶିଖର ସମ୍ମିଳନୀ ଆୟୋଜନ କରିବ। ଆମେରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ସହ ଆଲୋଚନା ପାଇଁ ସେ ଆଗ୍ରହୀ। ଶ୍ରୀ ମୋଦି କହିଛନ୍ତି ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି ନିମନ୍ତେ କ୍ୱାଡ୍ ଶିଖର ସମ୍ମିଳନୀର ସଦସ୍ୟ ଦେଶମାନଙ୍କର ସମାନ ଚିନ୍ତାଧାରା ରହିଛି। ଆମେରିକା ରାଷ୍ଟ୍ରପତିଙ୍କ ସହ ଦ୍ୱିପକ୍ଷୀୟ ବୈଠକ ସମ୍ପର୍କରେ ଶ୍ରୀ ମୋଦି କହିଛନ୍ତି ଉଭୟ ଦେଶ ମଧ୍ୟରେ ବିଶ୍ୱସ୍ତରୀୟ ରଣନୈତିକ ସହଯୋଗ ଆହୁରି ଦୃଢ଼ ହେବ। ଏହି ଶିଖର ସମ୍ମିଳନୀରେ ଭାଗ ନେବା ପରେ ପ୍ରଧାନମନ୍ତ୍ରୀ ନ୍ୟୁୟର୍କରେ ଭାରତୀୟ ବଂଶୋଦ୍ଭବମାନଙ୍କୁ ସମ୍ବୋଧନ କରିବେ। ଉଭୟ ଦେଶ ମଧ୍ୟରେ କୃତ୍ରିମ ବୁଦ୍ଧିମତା, କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଏବଂ ସେମିକଣ୍ଡକ୍ଟର ସମେତ ଅନ୍ୟ କେତେକ ପ୍ରସଙ୍ଗ ଉପରେ ସହଯୋଗ ବୃଦ୍ଧି ନେଇ ଆମେରିକାର ପ୍ରମୁଖ କମ୍ପାନୀଗୁଡ଼ିକର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ କହିଛନ୍ତି ସେ ଆମେରିକାର ଉଦ୍ୟୋଗପତି ଏବଂ ବଂଶୋଦ୍ଭବ ଭାରତୀୟମାନଙ୍କ ସହ ଆଲୋଚନା ନିମନ୍ତେ ଆଗ୍ରହୀ ଅଛନ୍ତି। ଗସ୍ତର ଶେଷ ଦିନରେ ସେପ୍ଟେମ୍ବର 23 ପ୍ରଧାନମନ୍ତ୍ରୀ ମୋଦି ନ୍ୟୁୟର୍କରେ ଜାତିସଂଘ ମହାସଭାର ସମ୍ମିଳନୀକୁ ସମ୍ବୋଧନ କରିବେ। ଏହି ସମ୍ମିଳନୀର ବିଷୟ ହେଉଛି ଉନ୍ନତ ଭବିଷ୍ୟତ ପାଇଁ ବହୁପକ୍ଷୀୟ ସମାଧାନ। ଏହି ଶିଖର ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ବିଶ୍ୱସ୍ତରରେ ବିଭିନ୍ନ ଦେଶର ସହଯୋଗରେ ସମସ୍ୟାଗୁଡ଼ିକର ସମାଧାନ କରିବା। ସମ୍ମିଳନୀରେ ଯୋଗଦେବା ସହ ପ୍ରଧାନମନ୍ତ୍ରୀ ବିଶ୍ୱସ୍ତରୀୟ ନେତାମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତ୍ରୀ ଆତିଶି ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଦିଲ୍ଲୀ ରାଜଭବନରେ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଆତିଶି ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ଶପଥପାଠ କରାଇବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ ଦିନଠାରୁ ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତ୍ରୀ ଆତିଶିଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି। ଏଥିସହିତ 5 ଜଣ ମନ୍ତ୍ରୀଙ୍କ ନିଯୁକ୍ତିକୁ ମଧ୍ୟ ରାଷ୍ଟ୍ରପତି ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେହି 5 ଜଣ ମନ୍ତ୍ରୀ ହେଉଛନ୍ତି ଗୋପାଳ ରାୟ, କୈଳାସ ଗେହଲଟ, ସୌରଭ ଭରଦ୍ୱାଜ, ଇମ୍ରାନ୍ ହୁସେନ ଏବଂ ମୁକେଶ ଅହଲାବତ୍। କଂଗ୍ରେସର ଶିଲା ଦୀକ୍ଷିତ ଏବଂ ବିଜେପିର ସୁଷମା ସ୍ୱରାଜଙ୍କ ପରେ ସୁଶ୍ରୀ ଆତିଶି ଦିଲ୍ଲୀର ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ। କେନ୍ଦ୍ର ଇଲେକ୍ଟ୍ରୋନିକ୍ ଏବଂ ସୂଚନା ପ୍ରାଦ୍ୟୋଗିକୀ ମନ୍ତ୍ରଣାଳୟ ଅନ୍ତର୍ଗତ ଇଣ୍ଡିଆ ଆର୍ଟିଫିସିଆଲ୍ ଇଷ୍ଟେଲିଜେନ୍ସ ସ୍ୱତନ୍ତ୍ର ବିଭାଗ ପକ୍ଷରୁ ଇଣ୍ଡିଆ ଏଆଇ ଇନୋଭେସନ୍ ପ୍ରତିଯୋଗିତାର ଘୋଷଣା କରାଯାଇଛି। ମନ୍ତ୍ରଣାଳୟ କହିଛି ଏହି ଇନୋଭେସନ୍ ଚ୍ୟାଲେଞ୍ଜରେ ଭାରତୀୟ ଷ୍ଟାର୍ଟଅପ୍, ବିଦ୍ୟାର୍ଥୀ ଏବଂ ଶିକ୍ଷା ତଥା ଅନୁସନ୍ଧାନ ବିକାଶ ସଂଗଠନଗୁଡ଼ିକ ଭାଗ ନେଇପାରିବେ। ଚଳିତ ମାସ 30 ସୁଦ୍ଧା ଏହି ପ୍ରତିଯୋଗିତା ପାଇଁ ଆବେଦନ କରିବାକୁ ପଡ଼ିବ। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଜେତାମାନଙ୍କୁ 1 କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯିବ। ଏହାଛଡ଼ା ବିଜେତାମାନଙ୍କୁ ଜାତୀୟ ସ୍ତରରେ ପ୍ରଦର୍ଶନ କରିବା ପାଇଁ ମଧ୍ୟ ଅବସର ପ୍ରଦାନ କରାଯିବ। ଅନ୍ଲାଇନ୍ ଜରିଆରେ ମନ୍ତ୍ରଣାଳୟର ଅଫିସିଆଲ୍ ୱେବ୍ସାଇଟ୍ indiaai.gov.in ଆବେଦନ କରାଯାଇପାରିବ। ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ 2023-24 ଆର୍ଥିକ ବର୍ଷରେ ଡିଜିଟାଲ୍ ଦେୟ ପରିମାଣ 19,000 କୋଟିରୁ ଅଧିକ ଟଙ୍କାକୁ ବୃଦ୍ଧି ପାଇଛି। 2017-18 ଆର୍ଥିକ ବର୍ଷରେ ଏହି ପରିମାଣ 2,000 କୋଟିରୁ ଅଧିକ ଟଙ୍କା ରହିଥିଲା। ଏହି ସମୟ ମଧ୍ୟରେ ୟୁପିଆଇ ନେଣଦେଣ 90 କୋଟିରୁ ବୃଦ୍ଧି ପାଇ 13,000 କୋଟିରେ ପହଞ୍ଚିଛି। ମନ୍ତ୍ରଣାଳୟ ସୂଚନା ଅନୁଯାୟୀ 2023-24 ଆର୍ଥିକ ବର୍ଷରେ ୟୁପିଆଇ ମାଧ୍ୟମରେ ନେଣଦେଣ 200 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ସୂଚନା ଅନୁଯାୟୀ ୟୁପିଆଇ ଜରିଆରେ ଏବେ 7 ଦେଶରେ ପ୍ରତ୍ୟକ୍ଷ ନେଣଦେଣ ସୁବିଧା ପ୍ରଦାନ କରାଯାଉଛି। ୟୁପିଆଇ ମାଧ୍ୟମରେ ନେଣଦେଣ କରୁଥିବା ଦେଶଗୁଡ଼ିକ ହେଉଛନ୍ତି ୟୁଏଇ, ସିଙ୍ଗାପୁର, ଭୁଟାନ, ନେପାଳ, ଶ୍ରୀଲଙ୍କା, ଫ୍ରାନ୍ସ ଏବଂ ମରିସସ୍। ଶ୍ରୀଲଙ୍କାରେ ନୂଆ ରାଷ୍ଟ୍ରପତି ନିମନ୍ତେ ଆଜି 7:00 ମତଦାନ ଆରମ୍ଭ ହୋଇଛି। ଦେଶର 1,70,00,000 ମତଦାତା 38 ଜଣ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଣ୍ଣୟ କରିବେ। ରାଷ୍ଟ୍ରପତି ନିର୍ବାଚନରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ବର୍ତ୍ତମାନର ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଏବଂ ବିରୋଧୀ ଦଳ ନେତା ତଥା ଏସ୍ଜେବିର ପ୍ରାର୍ଥୀ ସାଜିଥ୍ ପ୍ରେମଦାସା ଏବଂ ଏନ୍ପିପିର ନେତା ଅନୁରା କୁମାର ଦିଶାନାୟକଙ୍କ ମଧ୍ୟରେ ହେଉଛି। ସାରା ଦେଶରେ 13,400 ମତଦାନ କେନ୍ଦ୍ରରେ ଭୋଟରମାନେ ଅପରାହ୍ନ 4:30 ପର୍ଯ୍ୟନ୍ତ ମତ ସାବ୍ୟସ୍ତ କରିପାରିବେ। ଶ୍ରୀଲଙ୍କାର ଜାତୀୟ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରୁ ମତଗଣନା ଆରମ୍ଭ ହେବ। ତୃତୀୟ ପାଳି ପାଇଁ କ୍ଷମତାକୁ ଆସିବା ପରେ ମୋଦି ସରକାର ପ୍ରଥମ 100 ଦିନ ପୂରଣ କରିଛନ୍ତି। ଏହି ସମୟ ମଧ୍ୟରେ ସରକାର ଭିଭିଭୂମି, କୃଷକ, ମଧ୍ୟବିତ୍ତ, ମହିଳା ଓ ଯୁବବର୍ଗଙ୍କୁ ଗୁରୁତ୍ୱ ଦେଇ 15,00,000 କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରିଛନ୍ତି। ଆମ ସମ୍ଭାଦଦାତା ଜଣାଇଛନ୍ତି, ନରେନ୍ଦ୍ର ମୋଦିଙ୍କ ସରକାର ଦେଶର ମଧ୍ୟମବର୍ଗଙ୍କ ସଶକ୍ତିକରଣ ଏବଂ ସେମାନଙ୍କ ଜୀବନଶୈଳୀକୁ ସହଜ କରିବା ଲାଗି ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ଏବଂ ଦେଶର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ମୋଦି ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି। ତୃତୀୟ ପାଳିରେ ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଆୟ ନିର୍ବିଶେଷରେ 70 ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ 5,00,000 ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିବାକୁ ସରକାର ଅନୁମୋଦନ କରିଛନ୍ତି। ଏହି ଯୋଜନାର ସମୁଦାୟ ବ୍ୟୟ ଅଟକଳ 3,437 କୋଟି ଟଙ୍କା ଏବଂ ଏଥିରେ 6 କୋଟି ବରିଷ୍ଠ ନାଗରିକ ସାମିଲ ହେବେ। ଦେଶରେ 27 ଲକ୍ଷ କର୍କଟ ରୋଗୀଙ୍କୁ ସୁଲଭ ମୂଲ୍ୟରେ ଔଷଧ ଯୋଗାଇବା ଲକ୍ଷ୍ୟରେ ସରକାର 3 କ୍ୟାନ୍ସର ଔଷଧ ଉପରେ ସୀମା ଶୁଳ୍କ ଛାଡ଼ କରିଛନ୍ତି। ଦେଶର ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ଉଦ୍ଭାବନ ଇକୋସିଷ୍ଟମକୁ ପ୍ରୋହାହିତ କରିବା ପାଇଁ ସରକାର ଶିକ୍ଷା କ୍ଷେତ୍ରରେ 10,600 କୋଟି ଟଙ୍କା ବ୍ୟୟରେ ବିଜ୍ଞାନଧାରା ଯୋଜନା ଆରମ୍ଭ କରିଛନ୍ତି। ଗବେଷଣା ପାଇଁ କେନ୍ଦ୍ର ସରକାର 50,000 କୋଟି ଟଙ୍କାର ଜାତୀୟ ଗବେଷଣା ପାଣ୍ଠି ମଧ୍ୟ କାର୍ଯ୍ୟକାରୀ କରିଛନ୍ତି। ପଶ୍ଚିମବଙ୍ଗ ଆର୍ଜିକର ମେଡିକାଲ କଲେଜରେ ଜଣେ ପ୍ରଶିକ୍ଷାର୍ଥୀ ଡାକ୍ତରୀ ଛାତ୍ରୀଙ୍କ ସହ ଦୁଷ୍କର୍ମ ଓ ହତ୍ୟା ପରେ କନିଷ୍ଠ ଡାକ୍ତରମାନେ ନ୍ୟାୟ ଦାବିରେ କରିଥିବା 42 ଦିନର ଧର୍ମଘଟ ଶେଷ କରିଛନ୍ତି। ଗତକାଲି ସମ୍ପୃକ୍ତ ଡାକ୍ତରମାନେ ଏକ ର୍ୟାଲି ଆୟୋଜନ କରିଥିଲେ। ରାଜ୍ୟର ମେଡିକାଲ କଲେଜରେ କନିଷ୍ଠ ଡାକ୍ତରମାନେ ଆଜିଠାରୁ କେବଳ ଜରୁରୀକାଳୀନ ସେବାରେ ଯୋଗଦେବେ ବୋଲି ଜଣାପଡ଼ିଛି। ଇସ୍ରାଏଲ ସୁରକ୍ଷା ବଳ ଆଇଡିଏଫ୍ର ଆକ୍ରମଣରେ 7 ଜଣ ପାଲେଷ୍ଟାଇନ୍ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଉତ୍ତର ପଶ୍ଚିମ ସହର ଜେନିନ୍ ନିକଟରେ କବାତିଆ ସହରରେ ଗୁଳି ବିନିମୟ ସମୟରେ 4 ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ଆଇଡିଏଫ୍ କହିଛି। ଗତ ଗୁରୁବାର ରାତିରେ ଅନ୍ୟ ଏକ ଘଟଣାରେ ଇସ୍ରାଏଲ ସୁରକ୍ଷା ବଳ ଅନେକ ସଶସ୍ତ ଆତଙ୍କବାଦୀଙ୍କୁ ଚିହ୍ନଟ କରିଥିଲା। ସମ୍ପୃକ୍ତ ଆତଙ୍କବାଦୀମାନେ ଆଇଡିଏଫ୍ ଉପରେ ପ୍ରଥମେ ଆକ୍ରମଣ କରିଥିଲେ। ପରେ ଇସ୍ରାଏଲ ବାୟୁସେନାର ଏକ ଜେଟ୍ ବିମାନ ଆତଙ୍କବାଦୀମାନଙ୍କୁ ନେଇ ଯାଉଥିବା ଏକ ବାହନ ଉପରେ ଆକ୍ରମଣ କରିବା ଫଳରେ 3 ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ସବୁଠାରୁ ଅଧିକ ସମୟ ରହିବା କ୍ଷେତ୍ରରେ ରୁଷ ମହାକାଶ ଯାତ୍ରୀ ଓଲେଗ୍ କୋନୋନେଙ୍କା ଏବଂ ନିକୋଲାଇ ଚୁବ୍ ରେକର୍ଡ କରିଛନ୍ତି। ରୁଷ ମହାକାଶ ସଂସ୍ଥା ରସ୍କୋସ୍ମୋସ୍ ଅନୁଯାୟୀ ଉଭୟ ମହାକାଶ ଯାତ୍ରୀ ମହାକାଶରେ ଦୀର୍ଘ ସମୟ ରହିବାର ପୂର୍ବ ରେକର୍ଡକୁ ଅତିକ୍ରମ କରିଛନ୍ତି। ପୂର୍ବରୁ ମହାକାଶ ଯାତ୍ରୀ ସର୍ଗେଇ ପ୍ରୋକାୟେବ୍, ଦିମିତ୍ରୀ ପେଟେଲିନ୍ ଏବଂ ନାସାର ମହାକାଶ ଯାତ୍ରୀ ଫ୍ରାନ୍ସିସ୍କୋ ରୁବିଓ ଅଧିକ ସମୟ ରହିଥିଲେ। ଏହି 3 ଜଣ ମହାକାଶ ଯାତ୍ରୀ ଗତବର୍ଷ ମହାକାଶ କେନ୍ଦ୍ରରେ 370 ଦିନ ରହିଥିବା ବେଳେ ଏବେ ରୁଷ ମହାକାଶ ଯାତ୍ରୀ 374 ଦିନ ରହିସାରିଛନ୍ତି। ରୁଷର ଉଭୟ ମହାକାଶ ଯାତ୍ରୀ ଆସନ୍ତା 23 ତାରିଖରେ ପୃଥିବୀ ପୃଷ୍ଠକୁ ଫେରିବାର ଯୋଜନା ରହିଛି। ଚେନ୍ନାଇରେ ଚାଲିଥିବା ପ୍ରଥମ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନରେ ଭାରତ ବାଂଲାଦେଶ ବିପକ୍ଷରେ 81 ରନ୍ ଖେଳିବା ଆରମ୍ଭ କରିବ। ଏପର୍ଯ୍ୟନ୍ତ ଭାରତ 308 ରନ୍ ଆଗରେ ଅଛି। ଶୁଭମନ୍ ଗିଲ୍ 33 ଏବଂ ରିଷଭ ପନ୍ତ 12 ରନ୍ କରି ଅପରାଜିତ ଅଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ଚତୁର୍ଥ ବାର୍ଷିକ କ୍ୱାଡ୍ ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ଆମେରିକା ଗସ୍ତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତ୍ରୀ ଆତିଶୀ। 2023-24 ଆର୍ଥିକ ବର୍ଷର ଡିଜିଟାଲ୍ ଦେୟ ପରିମାଣ 19,000 କୋଟି ଟଙ୍କା ଅତିକ୍ରମ କରିଥିବା ସୂଚନା, ଶ୍ରୀଲଙ୍କାରେ ନୂଆ ରାଷ୍ଟ୍ରପତି ନିମନ୍ତେ ମତଦାନ ଆରମ୍ଭ, ଏବଂ ଚେନ୍ନାଇରେ ଚାଲିଥିବା ପ୍ରଥମ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନରେ ବାଂଲାଦେଶ ବିପକ୍ଷରେ 81 ରନ୍ ବ୍ୟାଟିଂ କରିବ ଭାରତ। ସମ୍ବାଦ ଶେଷ ହେଲା।